हरे राम 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 हरे हरे। ओम नमः भगवते वासुदेवाय। ओम नमः भगवते वासुदेवाय। ओम नमः भगवते वासुदेवाय। ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ଭୁବନେଶ୍ୱର ଶାଖା ତରଫରୁ ଧନ୍ୟବାଦ ଅର୍ପଣ କରୁଛି। ଯେହେତୁ ଆପଣମାନେ ଆମମାନଙ୍କୁ ଦ୍ୱିତୀୟ ଥର ପାଇଁ ଭଗବାନଙ୍କର ବାଣୀ ଭଗବତ ଗୀତା କିଛି କହିବା ପାଇଁ ଆପଣମାନେ ଆମକୁ ଆମନ୍ତ୍ରଣ କରିଛନ୍ତି। ବିଶେଷ କରି ଆପଣଙ୍କର ଏଇ ଅନୁଷ୍ଠାନ ବହୁତ ପ୍ରାଚୀନ ଅନୁଷ୍ଠାନ ଏବଂ ବଡ଼ ଶୃଙ୍ଖଳିତ ଅନୁଷ୍ଠାନ, ଏବଂ ଆମର ସମସ୍ତ ଗୀତାପ୍ରେମୀ ଭାଇମାନେ ବଡ଼ ଶୃଙ୍ଖଳାର ସହିତ ସମୟ, ଅର୍ଥ ଏବଂ ସାମର୍ଥ୍ୟ ଦେଇ ପ୍ରାଣପ୍ରମେ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରୀତିବିଧାନ କରିବା ପାଇଁ ସବୁବେଳେ ଚେଷ୍ଟା କରୁଛନ୍ତି ଏବଂ ଏହି ଅନୁଷ୍ଠାନ ମଧ୍ୟ କରିଛନ୍ତି। ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରି ଆଜି ପ୍ରଥମ ଦିନରେ ଭଗବତ ଗୀତାରୁ କିଛି ମହାତ୍ମ୍ୟ ମୁଁ କହିବି, ଏବଂ କାଲିଠାରୁ ଆମେମାନେ ପୂର୍ବ ବର୍ଷ ଆମେ ଯେଉଁ ଚତୁର୍ଥ ଅଧ୍ୟାୟରୁ ଛାଡ଼ିଥିଲୁ ସେଇଠୁ ହିଁ ଆରମ୍ଭ ହେବେ। ତେବେ ଭଗବତ ଗୀତା ଯଦିଓ ସବୁ ଲୋକମାନେ ପାଠ କରୁଛନ୍ତି, କିନ୍ତୁ ଭଗବତ ଗୀତାର ମହାତ୍ମ୍ୟ ଯାହାକି ପଦ୍ମ ପୁରାଣରେ ଅଛନ୍ତି, ଶିବଜୀ ପାର୍ବତୀଙ୍କୁ ସତୀଙ୍କୁ କହୁଛନ୍ତି, ଇଏ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଯେ ଲୋକମାନେ ଗୀତା ଭାଗବତ ପାଠ କରୁଛନ୍ତି, ଆଦର କରୁଛନ୍ତି, ପାଠ କରୁଛନ୍ତି, କିନ୍ତୁ ପାଠ କଲେ ସୁଦ୍ଧା ଆଦରତା କମିଯାଉଛି ଦିନକୁ ଦିନ। କାହିଁକି ନା, ଗୋଟିଏ ବସ୍ତୁର ମହାତ୍ମ୍ୟଟା କ'ଣ, ପାଠ କଲେ କି ଲାଭ, ତାକୁ ହିଁ ଜାଣିବା ଦରକାର। ତାର ପରେ ଯଦି ଭଗବତ ଗୀତା ଆମେ ପାଠ କରିବା, ସ୍ୱାଭାବିକ ଭାବରେ ଆମର ତା ପ୍ରତି ରୁଚି ଆସିବ। ଶିବଜୀ ପଦ୍ମପୁରାଣର ନିଜେ ହେଉଛନ୍ତି ପ୍ରବକ୍ତା, ନିଜେ ପ୍ରବଚନ ଦିଅନ୍ତି ଏବଂ ସତୀ ପାର୍ବତୀ ନିଜେ ଶୁଣନ୍ତି। ଗୋଟିଏ ଦିନ ପାର୍ବତୀ ପ୍ରଶ୍ନ କରୁଛନ୍ତି, ହେ ପ୍ରଭୁ, ମୁଁ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତା ହେଉଛି ତ ଭଗବାନ ଶ୍ରୀକୃଷ୍ଣଙ୍କର ମୁଖ ନିସୃତ ବାଣୀ, କିନ୍ତୁ ଆକୁ ଶ୍ରବଣ କଲେ ଭଗବାନଙ୍କ ପ୍ରତି କିଭଳି ଭକ୍ତି ଅଧିକ ବଢ଼ିବ, ତାର ମହାତ୍ମ୍ୟ ମୋତେ କୁହନ୍ତୁ, ପ୍ରତି 18 ଅଧ୍ୟାୟର ମୋତେ ମହାତ୍ମ୍ୟ କୁହନ୍ତୁ, ପ୍ରତି ଅଧ୍ୟାୟ ଶୁଣିଲେ କେଉଁ ଫଳ ମିଳିବ। ଶିବଜୀ ହେଉଛନ୍ତି ନିଜେ ପ୍ରବକ୍ତା ଏବଂ ସତୀ ହେଉଛନ୍ତି ନିଜେ ଶ୍ରୋତା, କାରଣ ଯେତେ ଶାସ୍ତ୍ର ଅଛନ୍ତି, ଯଦିଓ ଭାଗବତମ ହେଉଛନ୍ତି ପରମ ଶାସ୍ତ୍ର, ଶ୍ରେଷ୍ଠ ଶାସ୍ତ୍ର, କିନ୍ତୁ ସ୍ୱୟଂ ଭଗବାନଙ୍କର ମୁଖ ନିସୃତ ବାଣୀ ଭାବରେ ଭଗବତ ଗୀତା ହେଉଛନ୍ତି ଅତି ଆଦୃତ। କାରଣ ଗୀତାସୁ ଗୀତା କର୍ତ୍ତବ୍ୟମ୍ କିମନ୍ୟ ଶାସ୍ତ୍ର ବିସ୍ତୃତ କିମନ୍ୟ ଶାସ୍ତ୍ର ବିସ୍ତରେ ଯ ସ୍ୱୟଂ ପଦ୍ମନାବଶ୍ୟ ମୁଖ ପଦ୍ମ ବିନିସୃତମ୍। ବହୁ ଶାସ୍ତ୍ର କଳିଯୁଗରେ ତ ଲୋକମାନେ ଗୋଟିଏ ଶାସ୍ତ୍ରର ଗୋଟିଏ ଅର୍ଥକୁ ଜାଣନ୍ତି ନା, କିନ୍ତୁ ସବୁ ଶାସ୍ତ୍ରକୁ ତାଙ୍କର ଇଚ୍ଛା ଆମେ ସବୁ ଶାସ୍ତ୍ରରୁ କିଛି କିଛି ଜାଣିବୁ। କାରଣ ଲୋକମାନେ ଯଦି ଗୋଟିଏ ଭଗବତ ଗୀତାର ଅର୍ଥ କ'ଣ, ଗୋଟିଏ ଶାସ୍ତ୍ର ଗୀତାସୁ ଗୀତା କର୍ତ୍ତବ୍ୟମ୍ କିମନେ ଶାସ୍ତ୍ର ବିସ୍ତାରେ, ଅଲଗା କୌଣସି ଶାସ୍ତ୍ର ପାଠ କରିବା ବା ତାକୁ ବିସ୍ତାର କରି ଆଲୋଚନା କରି ତା ଦେହରୁ ସାର ବାହାର କରିବା ପାଇଁ କଳିଯୁଗରେ ଲୋକମାନଙ୍କର ସାଧ୍ୟ ନାହିଁ। ଗୀତା ଆମର ଗୁରୁଦେବ କୁହନ୍ତି, ଯିଏ ଏଠିକି ବାରବାର ଆସିଥିଲେ, ଆପଣମାନେ ଦେଖିଛନ୍ତି ତାଙ୍କୁ, ଶ୍ରୀ ଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ ଗୁରୁ ମହାରାଜ, ସେ କୁହନ୍ତି ଗୀତା ହେଉଛନ୍ତି ପ୍ରାଇମେରୀ ସ୍କୁଲ ଯେମିତି ପିଲାମାନେ ଯାଆନ୍ତି, ଏଇଟା ପ୍ରାଇମେରୀ ଷ୍ଟଡି, ବୈଦିକ ଜ୍ଞାନର ଗୀତା ହେଉଛନ୍ତି ପ୍ରାଇମେରୀ ଷ୍ଟଡି। କିନ୍ତୁ ଲୋକମାନେ କଳିଯୁଗରୁ ଲୋକମାନଙ୍କର ମେଧା ଶକ୍ତି ଏତେ କମ୍, आयुष शक्ति एत कम, स्मृति शक्ति एत कम, कारण व्यक्ति जदि ब्रह्मचर्य व्रत पालन न कर तार स्मृति शक्ति रहा। आ ब्रह्मचर्य व्रतटा किभली निर्भर करुचे ना आहार उपरे, परिवेश उपरे, संस्कार उपरे, संयमता उपरे। कलिजुगर तो प्रथम आहार संयमता ना, तेणु लोक मैंने अलग शास्त्र पढ़ी ताकू मस्तक किभली धारण करेंगे। तेणु ये प्राथमिक शिक्षा भगवद गीता यार तत्व को बुझापी वर्तमान लोक विरल। गीतार अर्थ को प्रथम गीतार अर्थ कर श्रीधर स्वामी आपण मैंने शुणे मुझे टीकार किसी किसी मझे कह गीतार श्लोक केउटी तार अर्थ केउटी कितु आज खाली प्रवचन दौंस गीतार अर्थटा के जी जमती है टाणी घोषारे नहीं गीतार गोटे प्रवचन को लगेदेव किए नहीं कर्मर लगेदेव किए तार जीवन रे लगेदेव वास्तविक गीतार अर्थ ता नुहे कारण लोक मैंने अल्प मेधावी सी तर ज्ञान हिसाब से गीता को ही बुझे वास्तविक गीतार अर्थ ता नुहे। गीतार अर्थ को श्रीधर स्वामी बहुत सुंदर भाव कर बलदेव विद्याभूषण विश्वनाथ चक्रवर्ती ठाकुर बहुत सुंदर अर्थ कर तेणु गीता पढ़ा पूर्व प्रथम मुझे प्रथम अध्याय आ द्वितीय अध्याय महात्मा कह जी जो भगवत गीता ज स्वयं पद्मनाभस्य मुख पद्म विनिर्गत भगवान मुख पद्मरु ये भगवत गीता जी स्वयं आविर्भाव होती अलग शास्त्र किसी पाठ करवा आवश्यक ना जदि ये गोटे शास्त्र किए पाठ करुच्ची तार मर्म को जाणी मुक्ति पायापी भगवान चरण पायापी से योग्य व्यक्ति। ये भगवत गीता महाभारतर भीष्म पर्वरु 25 अध्याय रु 42 अध्याय पर्यंत ये 18 अध्याय व्यासदेव बहु लोकंकर धारणा जब लोक आम मैंने जाऊँ ये प्रवचन को लोक मैंने जुक्ति करते आपण कहीं गीता कथाटा कहते अलग कथ कहीं किसी कहना भाई विश्वर एत एत बड़ स्कॉलर लोक अच्छा कितु समस्ते कहीं गीता को मानुंट गीतार अर्थ को सामने लिखुं कि गीता भाई गोटे श्लोक रचित कौन ग्रंथ से लिखिपारे कि कहीं लिखिपार ना सी कहते व्यासदेव लिखी आम कहीं लिखिपरबुनु वास्तविक व्यासदेव लिखि ना गीता को व्यासदेव रचना करना भगवान जितेबले स्वयं प्रवचन प्रदान करुले कुरुक्षेत्र युद्धभूमि व्यासदेव उपस्थित थे सुखदेव गोस्वामी उपस्थित थे तेणु स्वयं भगवान को मुखर से श्रवण कर निजर कथा नुहे कि किंतु जितेबले ग्रंथ आकार रचना करुछंती रचना करना गणेश रचना कर भगवद गीता को आंकर स्पुरण हो ये ध्यान बसुंती ये ध्यान बस भगवान को ध्यान करुछंती महाभारत कहुछंती गणेश लिखुचन व्यासदेव निजे बसी महाभारत रचना करना कारण महाभारत प्रथम जो महाभारत रचना होते तादरे 60 लक्ष श्लोक आमे जो महाभारत पढ़ुचे यहाँ हूँ गोटे लक्ष श्लोक किंतु महाभारत रचना करिया पूर्वर महाभारत को पंचम वेद बोली कहा जाए कारण स्त्री शूद्र द्विज बंधु नाम त्रैनम श्रुति गोचरा साधारण नारी माने शूद्र श्रेणी लोक माने द्विज बंधु माने जो माने ब्राह्मण होते हैं कि ब्राह्मण कर्म करनुथिबे से माने वेद को पढ़ी तार सार जानिपरिबे नहीं तेणु व्यासदेव चिंता करुछंती जो माने वेद पढ़ी की तार सार को जानिपरिबे नहीं कल्याण पाई गोटे शास्त्र रचना करी तेणु भगवान स्मरण दे भगवान श्रीकृष्ण व्यासदेव तो निजे भगवान 17 अवतार व्यास अवतार भगवान से स्मरण कर महाभारत कथा कही तुम्हें महाभारत रचना कर किंतु महाभारत जो लीलाटा को रचना करेंगे सी तो लिखि ना स्मरण हम भगवान कहते ध्यान रे लिखे किए लिखापी जन योग्य व्यक्ति दरकार तेणु देवतांग भितर विश्वरे आज पर्यंत यह विद्वान कहीं ना गणेश देव भणेश যে বিদ্যা প্রদান করতে। গণেশ হচ্ছেন বহুত বিদ্বান, কিন্তু গণেশ যেতবে ব্যাসদেব যেত গণেশ কু ডাকিলে, গণেশ তুমি আস, এই মানব সমাজের কল্যাণ পাই, স্ত্রী শূদ্র দ্বিজবন্ধু মানকর কল্যাণ পাই ভগবান করুণার মু গোটিয়ে গ্রন্থ রচনা করা চাহুছি, আপনার সেটা রচনা করবে, মু ধ্যানরে বসি যেতবে মোর যা স্ফুরণ হব মু কই চালিবি। কিন্তু গণেশ কহিলে আপন কই চালিবে, কিন্তু কহিবা যেতে বন্ধ করে দেবে মু লেখিবিন, আপন অনর্গল কহুতিবে মু অনর্গল লেখুতিবি। ব্যাসদেব কহিলে তো বড় অসুবিধা কথা, কারণ মু যেটা কু কহিবি মোর কহিবা, গণেশ শর্ত কলে আপনার কহিবা বন্ধ হবনি কিংবা মোর লেখিবা বন্ধ হবনি। তেমনি মূল যে মহাভারত লেখা হয়েছে সি হচ্ছে 60 লক্ষ শ্লোক, তেমন 60 লক্ষ শ্লোক ভিতর 30 লক্ষ শ্লোকর মহাভারত কু দেবতা লোক মানে দেবলোকরে যে মহাভারত পাঠ হচ্ছে সে 30 লক্ষ শ্লোক তাঙ্ক নিকটরে অছি, আউ 15 লক্ষ শ্লোক পিতৃলোক, আউ 14 লক্ষ শ্লোক গন্ধর্বলোক, 69 লক্ষ পলাইগলা, আউ গোটিয়ে লক্ষ শ্লোক যে ভাগবত আমি পড়ুছে, এ মহাভারত যে পড়ুছে, এইটি মানব সমাজের আমি যে মহাভারত পড়ুছে এতে গোটিয়ে লক্ষ শ্লোক অছন্দ। কিন্তু গণেশ যে মূল মহাভারত রচনা করে ব্যাসদেব তাঙ্কু স্ফুরণ করে ধ্যানরে বসি কইতিলে সে হচ্ছেন 60 লক্ষ শ্লোক, কিন্তু ব্যাসদেব চিন্তা করছেন, ব্যাসদেব কহিলে ঠিক আছে মু যাহা ধ্যানরে কহিবি তুমি লেখিব, কিন্তু তুমি লেখিয়া পূর্ব তুমি নিজে বুঝিকি লেখিব। গণেশ বড় চিন্তার পড়িগলে, আরে মতো প্রতি শ্লোককে লেখা পূর্ব বুঝবাকে পড়ব, গণেশ বি কম বিদ্বান নুহতি, আসদেব তো ভগবান অবতার, তেমন ব্যাসদেব কম কলে 60 লক্ষ শ্লোক ভিতর 18,800 শ্লোককে কঠিন শ্লোক, যার অর্থক বুঝাপাই গণেশ যেত সময় নিহতি সেই সময় ভিতরে ভগবান ধ্যান করে যা স্মরণ আসে পুঁ কুহতি, কারণ গণেশ কুহতি আপনার কই চালবে মু লেখি চালবি। তেমন 18,800 শ্লোক অতি দুর্বোধ শ্লোক মহাভারতের অনেক, এবং মহাভারতর এই রচনা ভিতর ব্যাসদেব রচনা ভিতর ভীষ্মপর্বর এই 25 অধ্যায়ের 42 অধ্যায় ভগবদ গীতা, এবং এই ভগবদ গীতা কু এক শাস্ত্র দেবকী পুত গীতম, এক দেব দেবকী পুত্র এব, এক মন্ত্র তস্য নামানি জানি কর্মাপ্য তস্য দেবস্য সেবা, গোটিয়ে মন্ত্র গোটিয়ে ভগবান আর গোটিয়ে শাস্ত্র ভগবদ গীতা। আর 4 সম্প্রদায়ের আজিকাল তো 1,000 সম্প্রদায় 1,000 সাধু, কিন্তু আদ্যরু শ্রী রুদ্র ব্রহ্ম সনক 4 সম্প্রদায়ের মূল গ্রন্থ হব ভগবদ গীতা। রামানন্দী সম্প্রদায় সাধুকে পচারন্তু, সনক সম্প্রদায় সাধুকে পচারন্তু, গৌড়ীয় সম্প্রদায় সাধুকে পচারন্তু, যাহাকে পচারন্তু সে তাঙ্কর আহ্নিক করিবে, গায়ত্রী করিবে, সকাল প্রাতকর্ম সারিবে, ভগবদ গীতাটুকু আগে পাঠ করিবে। গীতা হচ্ছে মূল, তেমন শিবজী এ পার্বতী পচারুচ্ছন্তি যে ভগবদ গীতাকে শ্রবণ কলে, মো প্রথম অধ্যায়ের মাহাত্ম্য কহুছি, যদি কেহি প্রথম অধ্যায়কে পাঠ করে তার ফল কণ, এবং শিবজী কুমার গীতার পুরা অধ্যায় পড়া ছাড়ত, গীতার যদি কে গোটিয়ে শ্লোক প্রতিদিন পড়ুছি, গোটিয়ে শ্লোককে অতি বিশ্বাসর সহ ধ্যানর সহ পাঠ করুছি তার ফল অনন্ত, পার্বতী নিজে শুণুছেন। গোটিয়ে দিন ভগবান শিবজী কুমার পার্বতী শুণুছেন, মূরকু মারি ভগবান ফেরিছেন, ভগবান গোটিয়ে নাম মুরারি, আপন মানে শুনে হরে মুরারি, মুরারি ভগবান নাম হয়েছেন, কশ্যপ মুনি গোটিয়ে পুত্র লে তার নাম হচ্ছে মুর, মুর মুরকু ভগবান বদ্ধ করে তাঁর নাম মুরারি, আর মুর বহু তপস্যা বলরে বহু বলিয়ান হয়েছিল, এত বলিয়ান মুর হয়েছিল, মুরর সম্মুখে কেহি দণ্ডায়মান হওয়া, ব্রহ্মাজী শিবজী কেহি বি দণ্ডায়মান হওয়া সক্ষম নলে, সমস্তে লুচুলে, ମୁରକୁ ବର କିଏ ଦେଇଥିଲେ ନା ବ୍ରହ୍ମାଜୀ, ଯେ ବ୍ରହ୍ମାଜୀ
হরে কৃষ্ণ 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 হরে 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 রাম হরে রাম 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 হরে হরে
হরে কৃষ্ণ 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 হরে হরে
ଭଗବାନ ମୁରକୁ ବର ଦେବା ପୂର୍ବରୁ ମୁର ତପସ୍ୟା କରୁଛନ୍ତି, ବର ଭଗବାନ ଦେଇନାହାନ୍ତି, ବ୍ରହ୍ମାଜୀ ଦେଇଛନ୍ତି। ଏବଂ ଏତେ କଠୋର ତପସ୍ୟା ମୁର କରୁଛି, ବ୍ରହ୍ମାଜୀଙ୍କ ନିକଟରୁ ଜବରଦସ୍ତି ବର ନେଇଛି। ଏବଂ କ'ଣ ବର ନେଇଛି? ଯେଭଳି ଭସ୍ମାସୁର ଶିବଜୀଙ୍କ ନିକଟରୁ ବର ନେଇଥିଲା, ଠିକ୍ ସେଭଳି ବ୍ରହ୍ମାଜୀଙ୍କ ନିକଟରୁ ମୁର ବର ନେଇଛି ଯେ ମୁଁ ଯାହାର ବକ୍ଷର ହାତ ଦେବି ତାର ମୃତ୍ୟୁବରଣ ହେବ। ତେଣୁ ଯାହାର ବକ୍ଷର ମୁଁ ହାତ ଦେବି ସେ ମୃତ୍ୟୁବରଣ କରିବ, ବ୍ରହ୍ମାଜୀ ତଥାସ୍ତୁ କହିଦେଲେ। କିନ୍ତୁ ମୁର ତପସ୍ୟାରେ ଏତେ ପ୍ରଭାବଶାଳୀ ହୋଇଥିଲେ କଶ୍ୟପ ମୁନିଙ୍କର ପୁତ୍ର, ବ୍ରହ୍ମାଜୀ ବର ଦେଇସାରିଲା ପରେ ବ୍ରହ୍ମାଜୀ ବି ଲୁଚିଲେ, ଶିବଜୀ ବି ଲୁଚିଲେ, କାରଣ ତାଙ୍କ ସହିତ ଯୋଦ୍ଧା କେହି ନଥିଲେ ମୁରକୁ ଫେସ୍ କରିବା ପାଇଁ, ମୁର ସମ୍ମୁଖକୁ ଆସିବା ପାଇଁ। ଶେଷରେ ଯମପୁରକୁ ଗଲେ, ସମସ୍ତେ ସମସ୍ତଙ୍କର ରାଜୁତି ଛାଡ଼ି ପଳାଇଗଲେ। ବ୍ରହ୍ମାଜୀ ବ୍ରହ୍ମଲୋକ ଛାଡ଼ିଦେଲେ, ଶିବଜୀ କୈଳାସ ଛାଡ଼ିଦେଲେ, କିନ୍ତୁ ଯମରାଜ ତାଙ୍କ ପୋଷ୍ଟ ଛାଡ଼ି କେବେ ଯାଇପାରିବେନି। ଯମରାଜଙ୍କୁ ତାଙ୍କ ଡିପାର୍ଟମେଣ୍ଟ ରହିବାକୁ ପଡ଼ିବ ନା। ଆପଣ ଦେଖନ୍ତୁ, ସରକାରଙ୍କର ଯେତେ ଏମର୍ଜେନ୍ସି ହେଉ, ଯେତେ ଯୁଦ୍ଧ ଲାଗୁ, କିନ୍ତୁ ଜେଲ୍ ଡିପାର୍ଟମେଣ୍ଟକୁ ଗଭର୍ଣ୍ଣମେଣ୍ଟ ସବୁ ସମୟରେ ପ୍ରୋଟେକ୍ସନ୍ ଦେବ, ଚୋରମାନଙ୍କୁ ଜଗିବା ପାଇଁ ପୋଲିସମାନେ ନିଶ୍ଚିତ ରହିବେ। ତେଣୁ ଯମରାଜ କେଉଁଆଡ଼େ ଯାଇପାରୁନାହାନ୍ତି। ତେଣୁ ମୁର ଯୋଦ୍ଧା ଖୋଜି ଖୋଜି କାହାକୁ ପାଇନି, ଯମରାଜଙ୍କ ଦରବାରରେ ପହଞ୍ଚିଛି। ଯମରାଜଙ୍କୁ କହୁଛି ଯେ ମୁଁ ଆପଣଙ୍କ ସହିତ ଯୁଦ୍ଧ କରିବି। ଯମରାଜ କହିଲେ, ଦେଖ ମୁଁ ଧର୍ମରାଜ, ମୁଁ ଯୁଦ୍ଧ କରେନି। ତୁମେ ଯଦି ଯୁଦ୍ଧ ନ କର, ତାହେଲେ ତୁମେ କୁହ ମୋ ସହିତ ସମକକ୍ଷ ଯୋଦ୍ଧା କିଏ ଅଛି। ଯମରାଜ କହିଲେ, ତୁମ ସହିତ ସମକକ୍ଷ ଯୋଦ୍ଧା ଜଣେ ଅଛି, କିଏ ନା ବିଷ୍ଣୁ। ମୁର ବ୍ରହ୍ମାଙ୍କ ତପସ୍ୟାରେ ଏତେ ପ୍ରଭାବଶାଳୀ ହୋଇଥିଲେ, ସିଧା ବିଷ୍ଣୁଙ୍କ ନିକଟକୁ ଚାଲିଲେ। ଆ ଇଏ ଅସୁର ନା, ଇଏ ବୈକୁଣ୍ଠରେ ପ୍ରବେଶ କରିବା ପୂର୍ବରୁ ଭଗବାନ ବୈକୁଣ୍ଠରୁ ବାହାରି ଆସିଲେଣି। ଭଗବାନ ଯେତେବେଳେ ବାହାରି ଆସିଲେ, ମୁର ଦେଖିଦେଲେ, ମୁର ପଚାରିଲେ, କିଏ ତୁମେ? ନା ମୁଁ ବିଷ୍ଣୁ। ମୁର ଖୁସି ହେଲେ, ଯାହା ହଉ ଏତେ ବ୍ରହ୍ମାଣ୍ଡ ବୁଲିଲା ପରେ ମୋର ସମକକ୍ଷ ଯୋଦ୍ଧା ଜଣେ ପାଇଲେ, କିଏ ସିଏ? ନା ବିଷ୍ଣୁ, ମୁଁ ଆଜି ଯୁଦ୍ଧ କରିବି। ବିଷ୍ଣୁ କହୁଛନ୍ତି, ବିଷ୍ଣୁ ଆସ, ତୁମେ ମୋ ସହିତ ଯୁଦ୍ଧ କରିବ। ମୁର କହୁଛନ୍ତି, ଦେଖନ୍ତୁ, ବ୍ରହ୍ମାଜୀ ଶିବଜୀ ଯେଉଁଠି ପରାସ୍ତ ହେଇଗଲେ, ବ୍ରହ୍ମାଜୀ ବର ଦେଇକି ପରାସ୍ତ ହେଇଗଲେ, ଭଗବାନ ବଚନରେ ମୁରକୁ ମାରିଦେବେ। ଭଗବାନ କହିଲେ, ମୁର ତୁମ ଭଳି ଭୀରୁଙ୍କ ସହିତ ମୁଁ ଯୁଦ୍ଧ କରିବି ନାହିଁ। ମୁର କହୁଛନ୍ତି, ଆଶ୍ଚର୍ଯ୍ୟ କଥା, ମୋତେ ଭୀରୁ ବୋଲି କହୁଛ? ମୋ ଭୟରେ ବ୍ରହ୍ମାଜୀ ଶିବଜୀ ଲୁଚୁଛନ୍ତି, ତୁମେ ମୋତେ ଭୀରୁ ବୋଲି କେମିତି କହୁଛ? କାରଣ ଭଗବାନ କହୁଛନ୍ତି, ମୁର ତୁମେ ଭୀରୁ, କାରଣ ଭୀରୁ ପୁରୁଷର ଲକ୍ଷଣ କ'ଣ? ତାର ହୃଦୟ ଧକ୍ ଧକ୍ ହୁଏ, ହୃଦୟ ସ୍ପନ୍ଦନ ହୁଏ। ଦେଖ ତୁମେ ମୋ ସହିତ ଯୁଦ୍ଧ କରିବା ପୂର୍ବରୁ ତୁମର ଛାତି କେତେ ଜୋର କମ୍ପନ ହେଉଛି। ଭଗବାନ ବିଷ୍ଣୁ ଦେଲେ ଏ କଥା କହିଛନ୍ତି, ମୋର ପୂର୍ବରୁ ଯେଉଁ ବ୍ରହ୍ମାଙ୍କ ନିକଟରୁ ଯେଉଁ ତପସ୍ୟାର ବର ପାଇଛି, ମୁଁ ଯାହା ବକ୍ଷର ହସ୍ତ ଦେବି ସେ ମରିବ, ସେଇଟା ସେ ଭୁଲିଗଲା। ଭଗବାନଙ୍କ ବଚନ ତ ମୋହନକାରୀ। ଭଗବାନ କହିଲେ ତୋ ସହିତ ମୁଁ କ'ଣ ଯୁଦ୍ଧ କରିବି, ତୁ ଗୋଟେ ଭୀରୁ ପୁରୁଷ, ଦେଖ ତୋ ଛାତି କେତେ ଜୋର କମ୍ପନ କରୁଛି। କହିଲା ମୋ ଛାତି କମ୍ପନ କରୁଛି, ମୋ ଭଳି ମୋ ଭୟରେ ସମସ୍ତେ ଲୁଚନ୍ତି, ମୋ ଛାତି କମ୍ପନ କରୁଛି, ନିଜ ଛାତି ନିଜ ହାତ। ଭଗବାନଙ୍କ ସମ୍ମୁଖରେ ମୂର ପ୍ରାଣତ୍ୟାଗ କଲା। ଏବଂ ଭଗବାନ ଯେହେତୁ ଭଗବାନଙ୍କ ସମ୍ମୁଖରେ ଯିଏ ପ୍ରାଣତ୍ୟାଗ କରେ, ଭଗବାନଙ୍କୁ ଯିଏ ଦର୍ଶନ କରେ, ତାର ମୁକ୍ତି ହୋଇଯାଏ। ଭଗବାନ କାହାକୁ ମାରନ୍ତି ନା। କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଯେତେ ଯୋଦ୍ଧା ମରିଛନ୍ତି ସମସ୍ତେ ମୁକ୍ତି ପାଇଛନ୍ତି। ଭଗବାନଙ୍କର ଗୋଟିଏ ନାମ, କୃଷ୍ଣଙ୍କର ଗୋଟିଏ ନାମ, ହତାର ଗତିଦାୟକ। ହତାର ଯାହାକୁ ହତ୍ୟା କରନ୍ତି ବା ବଧ କରନ୍ତି, ତାକୁ ଗତି ଦିଅନ୍ତି, ଉତ୍ତମ ଗତି ଦିଅନ୍ତି। ତେଣୁ ମୂର ଯେହେତୁ ଉଦ୍ଧାର ପାଇଲା, ଭଗବାନଙ୍କର ଗୋଟିଏ ନାମ ହେଲା ମୁରାରୀ। ତେଣୁ ଭଗବାନ ମୁରାରୀକୁ ବଧ କରି ଆସି ଅନନ୍ତ ଶୟନ ଉପରେ ବିଷ୍ଣୁ ଶୋଇଛନ୍ତି। ଲକ୍ଷ୍ମୀ ଆସିଲେ, ଲକ୍ଷ୍ମୀ ଆସି ଦେଖୁଛନ୍ତି। ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ପ୍ରଥମ ଗୀତାର ପ୍ରଥମ ଶ୍ଳୋକ ଅଧ୍ୟାୟର ମହାତ୍ମ୍ୟ, କାରଣ ପ୍ରଥମ ଅଧ୍ୟାୟରେ ବିଷାଦ ଅଛି, ଅର୍ଜୁନ ବିଷାଦ ଯୋଗ। ବିଷାଦ କାହିଁକି ହେଇଛି, ଜୀବର ବିଷାଦ କାହିଁକି ଆସେ, ଯେତେବେଳେ ନିଜ ଶରୀରକୁ ଆତ୍ମା ଏ ଶରୀରକୁ ଆତ୍ମଜ୍ଞାନ କରେ ତାର ବିଷାଦ ଆସେ। ଆପଣ ଦେଖନ୍ତୁ ସେଇ ଅର୍ଜୁନ, ସେ କ'ଣ ଜାଣିନଥିଲେ ତାକୁ ଯୁଦ୍ଧ କରିବାକୁ ପଡ଼ିବ, କାହା କାହା ସହିତ ଯୁଦ୍ଧ କରିବାକୁ ପଡ଼ିବ ସେ କ'ଣ ଜାଣିନଥିଲେ। ଯୁଦ୍ଧର ପ୍ରସ୍ତୁତି ହୋଇସାରିଛି, ସେ ଜାଣିଛନ୍ତି ଦୁର୍ଯ୍ୟୋଧନଙ୍କ ସହିତ ମୁଁ ଯୁଦ୍ଧ କରିବି, ଏବଂ ଦୁର୍ଯ୍ୟୋଧନଙ୍କ ପକ୍ଷରେ କିଏ କିଏ ଅଛନ୍ତି ଅର୍ଜୁନ ଭଲ ଭାବେ ଜାଣନ୍ତି, କିନ୍ତୁ ଯୁଦ୍ଧ କ୍ଷେତ୍ରରେ ଆସି ପହଞ୍ଚିଗଲା ପରେ ତାଙ୍କର ମୁହଁ ଆସିଯାଉଛି, ତାଙ୍କର ମୁହଁ ଆସିଯାଉଛି। ଆସିଗଲେ କି ଠିକ୍ ଅଛନ୍ତି, ମୁଁ ପାଞ୍ଚ ମିନିଟରେ ସାରିଦେଉଛି। ତେଣୁ ଅର୍ଜୁନଙ୍କର ଯେଉଁ ମୁହଁ ଆସିଛି, ଅର୍ଜୁନ ଜାଣନ୍ତି ଯେ ତାଙ୍କର ବିଷାଦର କାରଣ ସେ ବୁଲି ଆସିବ, ସେ ନିଜେ ବୁଲିକି ଆସୁ, ନିଜେ ବୁଲିକି ଆସୁ। ତେଣୁ ଅର୍ଜୁନର ଯେଉଁ ବିଷାଦ ହେଇଛି, ବିଷାଦର କାରଣ ସେ ନିଜକୁ, ନିଜର ବନ୍ଧୁବାନ୍ଧବଙ୍କୁ, ସମସ୍ତଙ୍କୁ ଶରୀର ଜ୍ଞାନର ଦର୍ଶନ କରିଛନ୍ତି। ବିଷାଦ ମୋହ ଆସିଛି, ତେଣୁ ମୋହର କାରଣ ଏ ଜଗତରେ ମୋହ ବା ବିଷାଦର କାରଣ, ଯେତେବେଳେ ବ୍ୟକ୍ତି ନିଜର ଶରୀରକୁ ଆତ୍ମଜ୍ଞାନ କରେ ସେତେବେଳେ ନିଜର ଧର୍ମଟାକୁ ସେ ପାଳନ କରିପାରିବ ନା, ସେ ପରଧର୍ମକୁ ପାଳନ କରିବ। ଅର୍ଜୁନ ଯୁଦ୍ଧ କରେ, ଯୋଦ୍ଧା ଲୋକ ଯୁଦ୍ଧ କରିବା ଦରକାର, କିନ୍ତୁ ତାଙ୍କର ଦୁଃଖର କାରଣ, ବିଷାଦର କାରଣ ସେ ଯୁଦ୍ଧ କରିବା ପାଇଁ ଚାହୁଁନାହାନ୍ତି, ସେ ପରଧର୍ମ ସନ୍ନ୍ୟାସ ନେବା ପାଇଁ ଚାହୁଁଛନ୍ତି। ତେଣୁ ଜଣେ ଯେତେବେଳେ ମୋହପ୍ରାପ୍ତ ହୁଏ ସେତେବେଳେ ସେ ବିଷାଦ ଲାଭ କରିବ। ତେଣୁ ଅର୍ଜୁନଙ୍କର ଯେଉଁ ବିଷାଦ ଆସିଛି ତାର କାରଣ ସେ ନିଜକୁ ଶରୀର ଆତ୍ମା ଠାରୁ ଭିନ୍ନ ବୋଲି ଜ୍ଞାନ କରୁଛନ୍ତି। ବ୍ୟକ୍ତି ସେତେବେଳେ ଦୁଃଖ ପାଇବ ଯେତେବେଳେ ଏ ଶରୀରରେ ଆତ୍ମା ଅଛି, ଆତ୍ମା ଅଛି, ଆତ୍ମାର ଉପସ୍ଥିତିରେ ଶରୀର କାର୍ଯ୍ୟ କରୁଛି, ଏ ଜ୍ଞାନଟାକୁ ଭୁଲିଯିବ। ତେଣୁ ମୁରାରୀକୁ ମାରିଲା ପରେ ଭଗବାନ ଯେତେବେଳେ ଶୟନ କରିଛନ୍ତି, ଲକ୍ଷ୍ମୀ ଦେଖୁଛନ୍ତି, ଲକ୍ଷ୍ମୀ ଦେଖି ପ୍ରଶ୍ନ କରୁଛନ୍ତି, ପ୍ରଭୁ ଆପଣ କାହିଁକି ଆଜି ଆନନ୍ଦରେ ନାହାନ୍ତି। ଭଗବାନ କହୁଛନ୍ତି ମୁଁ ଆନନ୍ଦରେ ନାହିଁ, ମୁଁ ଏଇ ଅନନ୍ତ ଶଯ୍ୟାରେ ଶୟନ କରି ଏ ଜଗତରେ ମୋର ଶକ୍ତି କିଭଳି କାର୍ଯ୍ୟ କରୁଛି ମୁଁ ଦେଖୁଛି। ଲକ୍ଷ୍ମୀ ହସୁଛନ୍ତି, ପ୍ରଭୁ ଆପଣଙ୍କ ଶକ୍ତିରେ ଏ ଜଗତଟା ଚାଲିଛି, ଆପଣ କ'ଣ ଆଶ୍ଚର୍ଯ୍ୟରେ ଆପଣଙ୍କ ଶକ୍ତିକି ଦେଖୁଛନ୍ତି, କ'ଣ ଆପଣଙ୍କ ଶକ୍ତିଟା ଆପଣଙ୍କଠୁ ବଡ଼ କି, ମୁଁ ସେ ଶକ୍ତିଟାକୁ ଦେଖିବା ପାଇଁ ଚାହୁଁଛି। ଯଦି ଆପଣ ଆଶ୍ଚର୍ଯ୍ୟରେ ଆପଣଙ୍କ ଶକ୍ତିକି ଦେଖୁଛନ୍ତି, ମୁଁ ଆପଣଙ୍କର ଶକ୍ତିକୁ ଦେଖିବା ପାଇଁ ଚାହୁଁଛି, ଲକ୍ଷ୍ମୀ କହୁଛନ୍ତି। ବିଷ୍ଣୁ କହିଲେ ମୋ ଶକ୍ତି ତାକୁ ଦେଖିବାକୁ ହେଲେ ବହୁତ ବୁଦ୍ଧି ଦରକାର, ସୁବୁଦ୍ଧି ନହେଲେ କିଏ ଦେଖି ଦର୍ଶନ କରିପାରିବେ ନା ମୋ ଶକ୍ତି କିଭଳି କାର୍ଯ୍ୟ କରୁଛି। ଲକ୍ଷ୍ମୀ କହିଲେ ନା ନା, ମୁଁ ସେ ଶକ୍ତିଟାକୁ ଦେଖିବା ପାଇଁ ଚାହୁଁଛି। ଭଗବାନ କହିଲେ ମୋ ଶକ୍ତିକୁ ବୁଝିବା ପାଇଁ ହେଲେ, ମୋ ଶକ୍ତି କିଭଳି ଏ ଜଗତରେ କାର୍ଯ୍ୟ କରୁଛି, କିଭଳି ପ୍ରତ୍ୟେକ ବ୍ୟକ୍ତି ଦେହରେ ଗୁଣ ମାଧ୍ୟମରେ କାର୍ଯ୍ୟ କରୁଛି, ଆକୁ ଗୀତାର ଜାଣିବାକୁ ପଡ଼ିବ। ଗୀତାରେ ମୁଁ ଏସବୁ ପ୍ରକାଶ କରିଛି। ଲକ୍ଷ୍ମୀ ବିଶ୍ୱାସ କରୁନାହାନ୍ତି। ଲକ୍ଷ୍ମୀ କହିଲେ, ଆପଣ ନିଜେ ଅନନ୍ତ ଶଯ୍ୟାରେ ଶୟନ କରିଛନ୍ତି, ଆପଣଙ୍କ ଶକ୍ତିରେ ଜଗତକୁ ସୃଷ୍ଟି କରିଛନ୍ତି, ଆପଣଙ୍କ ଶକ୍ତିକୁ ଦେଖି ଆପଣ ଆନନ୍ଦିତ ହେଉଛନ୍ତି। କିନ୍ତୁ ଭଗବତ ଗୀତା ଭଳି ଗୋଟିଏ ଶାସ୍ତ୍ରରେ କିଭଳି ଆପଣଙ୍କ ଶକ୍ତିର କଥା ବର୍ଣ୍ଣନା ଅଛି? ଭଗବାନ ସେତେବେଳେ କହୁଛନ୍ତି, ନା ବିଷ୍ଣୁ କହୁଛନ୍ତି, ହେ ଲକ୍ଷ୍ମୀ, ଗୀତା କ'ଣ ତୁମେ ଜାଣ? ଗୀତାର 18 ଅଧ୍ୟାୟ ମୋର ଶରୀର ଭଳି। ପଦ୍ମପୁରାଣରେ ଶିବଜୀ ପାର୍ବତୀଙ୍କୁ କହୁଛନ୍ତି, ଯାହା ଲକ୍ଷ୍ମୀଙ୍କୁ ବିଷ୍ଣୁ କହିଥିଲେ। ଏ 18 ଅଧ୍ୟାୟ ଭିତରୁ, ଭଗବତ ଗୀତାର ଯେଉଁ 18 ଅଧ୍ୟାୟ, ପ୍ରଥମ 5 ଅଧ୍ୟାୟ ଭଗବାନ କହୁଛନ୍ତି ମୋର ମୁଖ ସଦୃଶ, ମୋର ମସ୍ତକ ସଦୃଶ। ପ୍ରଥମ ଅଧ୍ୟାୟରୁ 5 ଅଧ୍ୟାୟ ଭଗବାନଙ୍କର ମୁଖ ସଦୃଶ, ଏବଂ ମଝିଏ 6 ଅଧ୍ୟାୟରୁ 10 ଅଧ୍ୟାୟ ଯେଉଁ ରହିଲେ, 15 ଅଧ୍ୟାୟ ପର୍ଯ୍ୟନ୍ତ, ଏ 10 ଅଧ୍ୟାୟ ମୋର ବାହୁ ସଦୃଶ। ଭଗବାନ ବିଷ୍ଣୁ ନିଜେ ଲକ୍ଷ୍ମୀଙ୍କୁ କହୁଛନ୍ତି। 5 ପ୍ରଥମ ଅଧ୍ୟାୟରୁ 5 ଅଧ୍ୟାୟ, 5 ଅଧ୍ୟାୟ ହେଉଛନ୍ତି ମସ୍ତକ ସଦୃଶ, ମଝି 10 ଅଧ୍ୟାୟ ହେଉଛନ୍ତି ବାହୁ ସଦୃଶ, ଏବଂ 16 ଅଧ୍ୟାୟ ଯେଉଁଟା ଉଦର ସଦୃଶ, ମୋର ଉଦର ସଦୃଶ, ଏବଂ ଆଉ କେତୋଟି ଅଧ୍ୟାୟ ରହିଲେ? 2 ଅଧ୍ୟାୟ। ପ୍ରଥମେ 5 ଅଧ୍ୟାୟ, ତାପରେ 10 ଅଧ୍ୟାୟ, କେତେ ଗଲେ? 15 ଅଧ୍ୟାୟ। ଆଉ ଗୋଟିଏ ଅଧ୍ୟାୟ ହେଲେ 16 ଅଧ୍ୟାୟ ହେଲେ ଭଗବାନଙ୍କର ଉଦର, ଏବଂ ଆଉ ଯେଉଁ 2 ଅଧ୍ୟାୟ ରହିଲେ, ଭଗବାନ କହୁଛନ୍ତି ଶେଷ 2 ଅଧ୍ୟାୟ ମୋର ପାଦପଦ୍ମ ସଦୃଶ। ମୋର ଇଏ ବିଗ୍ରହ, ଗୀତାରୂପୀ ବିଗ୍ରହ, ଏଥିରେ ମୋର ସମସ୍ତ ଶକ୍ତିକୁ ମୁଁ ବର୍ଣ୍ଣନା କରିଛି। ଭଗବାନ ନିଜେ ବିଷ୍ଣୁ ଲକ୍ଷ୍ମୀଙ୍କୁ ଏଇ କଥା ହିଁ କହୁଛନ୍ତି। ସେତେବେଳେ ଲକ୍ଷ୍ମୀ ପଚାରୁଛନ୍ତି, ପ୍ରଭୁ, ଯଦି ଗୀତାରେ ଏଭଳି ଆପଣଙ୍କ ଶକ୍ତିର କଥା ବର୍ଣ୍ଣନା ଅଛି ଏବଂ ଗୀତା ଆପଣଙ୍କର ବିଗ୍ରହ ସ୍ୱରୂପ, ତାହେଲେ ଗୀତାର ପ୍ରତି ଅଧ୍ୟାୟର ମହାତ୍ମା ମୋତେ କୁହନ୍ତୁ। ଗୀତାର ଗୋଟି ଗୋଟି ଅଧ୍ୟାୟ ଶୁଣିଲେ ବା ପାଠ କଲେ କେଉଁ କେଉଁ ଫଳ ମିଳିବ? ସେତେବେଳେ ବିଷ୍ଣୁ ଲକ୍ଷ୍ମୀଙ୍କୁ ନିଜେ ହିଁ କହୁଛନ୍ତି ଯେ କିଭଳି ପ୍ରଥମ ଅଧ୍ୟାୟ ଯିଏ ଶୁଣିବ ତାକୁ ଉତ୍ତମ ଗତି, ବହୁତ ସୁନ୍ଦର ଗତି ମିଳିବ। ଯିଏ ପ୍ରଥମ ଅଧ୍ୟାୟ ପାଠ କରୁଛି ବା ଶ୍ରବଣ କରୁଛି ତାକୁ ବହୁତ ସୁନ୍ଦର ଗତି ମିଳିବ। କିଭଳି ନା, ଗୋଟିଏ ଜଣେ ବ୍ରାହ୍ମଣ ଭଳି। ସେ ବ୍ରାହ୍ମଣର ନାମ କହୁଛନ୍ତି ସୁଶର୍ମା ନାମକ ବ୍ରାହ୍ମଣ। ଆସିଲେ କି ଯିଏ ସାର ଆସିବାର କଥା? ଆସୁଛନ୍ତି। ଆଚ୍ଛା, ଠିକ୍ ଅଛି, ମୁଁ 5-10 ଭିତରେ ଏଇ ପ୍ରଥମ ଅଧ୍ୟାୟର ମହାତ୍ମାଟି କହି କଥାକୁ ବିଶ୍ରାମ ଦେବି। ସୁଶର୍ମା ନାମକ ଜଣେ ବ୍ରାହ୍ମଣ ଥିଲେ। ବିଷ୍ଣୁ କହୁଛନ୍ତି, ପ୍ରଥମ ଅଧ୍ୟାୟର ଗୀତା ଯିଏ ଶ୍ରବଣ କରିବେ, ଏ ସୁଶର୍ମା ନାମକ ବ୍ରାହ୍ମଣ ଯଦିଓ ବ୍ରାହ୍ମଣ କୂଳରେ ଜନ୍ମ ହୋଇଥିଲେ, କିନ୍ତୁ କୌଣସି ବ୍ରାହ୍ମଣ କର୍ମ କରୁନଥିଲେ। ଦେଖନ୍ତୁ ଭଗବତ ଗୀତାରେ କେତେ ମହାତ୍ମା। ବ୍ରାହ୍ମଣ କୂଳରେ ଜନ୍ମ ହୋଇଥିଲେ ସୁଶର୍ମା, କିନ୍ତୁ ବ୍ରାହ୍ମଣର କୌଣସି କର୍ମ କରୁନଥିଲେ। ମଦ୍ୟ ମାଂସ ଭକ୍ଷଣ କରୁଥିଲେ, ପରସ୍ତ୍ରୀ ଗମନ କରୁଥିଲେ, ଏବଂ ଜୀବିକା କିଭଳି ନିର୍ବାହ କରୁଥିଲେ? ବ୍ରାହ୍ମଣ ବୃତ୍ତିରେ ନାହିଁ। ଜଙ୍ଗଲକୁ ଯିବେ, ଜଙ୍ଗଲରୁ ପତ୍ର ଆଣି ସେଟାକୁ ବଜାରରେ ବିକ୍ରି କରିବେ, ସେଥିରେ ଚଳୁଥିଲେ। ଇଏ କୌଣସି ଗଳ୍ପ ନାହିଁ, ପଦ୍ମପୁରାଣରେ ଭଗବତ ଗୀତାର ମହାତ୍ମ୍ୟ। ଶିବଜୀ ଶୁଣାଉଛନ୍ତି ପାର୍ବତୀଙ୍କୁ, କେଉଁ ଘଟଣା ଶୁଣାଉଛନ୍ତି? ଯାହା ବିଷ୍ଣୁ ନିଜେ କହିଛନ୍ତି ଲକ୍ଷ୍ମୀ। ଚିନ୍ତା କରି ଶୁଣନ୍ତୁ, ଯେଉଁ ବିଷ୍ଣୁ ନିଜେ ପ୍ରବଚନ ଦେଇଥିଲେ ଭଗବତ ଗୀତା, ତାଙ୍କ ନିକଟରୁ ଲକ୍ଷ୍ମୀ ଶୁଣୁଛନ୍ତି ଗୀତାର ମହାତ୍ମ୍ୟ। ତେଣୁ ସୁଶର୍ମା ଗୋଟିଏ ଦିନ, ପ୍ରତିଦିନ ତ ଯାଆନ୍ତି ଜଙ୍ଗଲକୁ, ଯାଆନ୍ତି ପତ୍ର ଆଣନ୍ତି, ବଜାରରେ ବିକ୍ରି କରିଦିଅନ୍ତି, ଯାହା ହୁଏ ମଦ ମାଂସ ଖାଇ ପରସ୍ତ୍ରୀ ଗମନ କରି ଅର୍ଥକୁ ବ୍ୟୟ କରନ୍ତି। କିନ୍ତୁ ଗୋଟିଏ ଦିନ ସେ ଗୋଟିଏ ଋଷି ଆଶ୍ରମକୁ ପ୍ରବେଶ କରିଛନ୍ତି। ଋଷି ଆଶ୍ରମରେ ବହୁତ ସୁନ୍ଦର ବୃକ୍ଷ ଅଛି, ସେ ବୃକ୍ଷର ପତ୍ର କିଛି ଆଣିବା ପାଇଁ ଯାଇଛନ୍ତି। ହଠାତ୍ ସେହି ସମୟରେ ଯେତେବେଳେ ଋଷିଙ୍କର ଆଶ୍ରମର ଉଦ୍ୟାନ ଭିତରକୁ ପ୍ରବେଶ କରିଛନ୍ତି, ଗୋଟିଏ ସର୍ପ ଆଘାତ କଲା। ଏଇ ସର୍ପ ଆଘାତରେ ସୁଶର୍ମାଙ୍କର ମୃତ୍ୟୁବରଣ ହେଲା। ଏବଂ ସୁଶର୍ମା ଯେତେବେଳେ ମୃତ୍ୟୁବରଣ କରିଛନ୍ତି, ଯମରାଜଙ୍କ ଦରବାରକୁ ଗଲେ। ବ୍ୟକ୍ତି ଯେତେବେଳେ ମନୁଷ୍ୟଚିତ କର୍ମ ନ କରିବ, ଯେଭଳି ଆମେ ସରକାରଙ୍କର ନାଗରିକ କର୍ମ ନ କଲା ମାନେ ଆମକୁ ଜେଲକୁ ଯିବାକୁ ପଡ଼ିବ, ସେଭଳି ଭଗବାନଙ୍କ ଦରବାରରେ ଯଦି କେହି ଭଗବତ କର୍ମ ନ କରୁଛି, ମନୁଷ୍ୟ ହିଁ ମନୁଷ୍ୟଚିତ କର୍ମ ନ କରୁଛି, ତାକୁ ନରକକୁ ଯିବାକୁ ପଡ଼ିବ। ଏ ଭଗବାନଙ୍କର ଜେଲ। ତେଣୁ ସୁଶର୍ମା ଯେତେବେଳେ ନରକାପୁରକୁ ଗଲେ, ସେତେବେଳେ ଯମରାଜ ନିଷ୍ପତ୍ତି ନେଲେ ଯେ ସୁଶର୍ମା ଯେ ଆଉ ମନୁଷ୍ୟ ଜନ୍ମ ମିଳିବ ନା ତାକୁ। ସୁଶର୍ମାକୁ କେଉଁ ଜନ୍ମ ମିଳିବ ନା ଗୋଟିଏ ବଳଦ ଜନ୍ମ ମିଳିବ। ଯେ ବ୍ରାହ୍ମଣ କୁଳ ଜନ୍ମ ହୋଇଥିଲେ କିନ୍ତୁ ବ୍ରାହ୍ମଣ କର୍ମ କଲେ ନା, ସର୍ପାଘାତରେ ମୃତ୍ୟୁବରଣ କଲେ, ତାଙ୍କୁ ଗୋଟିଏ ବଳଦ ଜନ୍ମ ମିଳିଲା। ଏବଂ ସିଏ ବଳଦ ହେଇକି ତାଙ୍କର ମାଲିକ କିଏ ହେଲେ, ତାଙ୍କର ମାଲିକ ହେଲେ ଜଣେ ପଙ୍ଗୁ ଲୋକ। ବିଷ୍ଣୁ କହୁଛନ୍ତି, ଲକ୍ଷ୍ମୀ ଶୁଣୁଛନ୍ତି, ଯାହାଙ୍କର ଗୋଟିଏ ଗୋଡ଼ ହେଉଛି ଛୋଟା। ତେଣୁ ସିଏ କ'ଣ କରନ୍ତି, ଏ ସୁଶର୍ମା ତ ବଳଦ ହେଇଛନ୍ତି, ତାଙ୍କ ଉପରେ ହେଭି ଲୋଡ଼, ବହୁତ ଓଜନ ଦେଇକି ତାଙ୍କୁ ଖଟାନ୍ତି, ଖଟେଇକି ପଇସା ରୋଜଗାର କରନ୍ତି। ଏଇଭଳି ସାତ ଆଠ ବର୍ଷ ଏ ସୁଶର୍ମା ଯିଏ ବଳଦ ହେଇଛନ୍ତି, ଖଟିଲା ପରେ ଗୋଟିଏ ଦିନର ଘଟଣା, ତାର ମାଲିକ ତାଙ୍କ ଉପରେ ବହୁତ ବୋଝ ନଦିଛନ୍ତି, ବହୁତ ବୋଝ ନଦି ତାଙ୍କୁ ଜୋର ସୋରରେ ବାଡ଼େଇ ବାଡ଼େଇକି ନେଉଛନ୍ତି, ଶୀଘ୍ର ଶୀଘ୍ର ଚାଲ ବୋଲି। ଏ ଯିବା ଭିତରେ ବଳଦଟି କ'ଣ ହେଇଛି, ଆପଣମାନେ ଦେଖିଥିବେ ବଳଦର ଯଦି ଅଧିକା ବୋଝ ଦିଆ ହେଇଥିବ ତାକୁ ଶୀଘ୍ର ଗୋଡ଼ାଯିବ, ସେ ଝୁଣ୍ଟି ପଡ଼ିଲା ମାନେ ପଡ଼ିଯିବ କି ନାହିଁ, ଏତେ ବହୁତ ଲୋଡ଼ କରିଦେଇଛି ଏବଂ ବାଡ଼ଉଛି, ସେ ଯାଇପାରିଲାନି, ବଳଦଟା ପଡ଼ିଗଲା। ଏବଂ ଏତେ ଭାର ଥିଲା, ବଳଦ ପଡ଼ିଗଲା ମାତ୍ରେ ମୂର୍ଚ୍ଛା ପ୍ରାପ୍ତ ହେଲା, ଅଚେତ ହେଇଗଲା, ଅଚେତ ମାନେ ମୃତ୍ୟୁ ପ୍ରାୟ ହେଇଗଲା। ଯେତେବେଳେ ଗାଭୀଙ୍କ ପ୍ରତି କାହାର ଦୟା ନାହିଁ, କଳିଯୁଗରେ ଲୋକମାନଙ୍କର ଏ ଗୋବ୍ରାହ୍ମଣଙ୍କ ପ୍ରତି ଦୟା ନାହିଁ, ଅଲଗା ଯୁଗମାନଙ୍କର ତା ନଥିଲା। ଆଜିକାଲି ବଳଦକୁ ଖଟେଇବେ ବୁଢ଼ା ହେଲେ ତାକୁ ବିକିଦେବେ ମୁସଲମାନ, କିନ୍ତୁ ଗାଭୀ ସେ ବଳଦ ଯେତେବେଳେ ବୋଝ ଧରିକି ପଡ଼ିଯାଇଛି ରାସ୍ତାରେ, ସମସ୍ତେ ଘେରି ଯାଇଛନ୍ତି, ବଳଦରେ ଅବସ୍ଥା ଦେଖି ସମସ୍ତେ ମନ ଦୁଃଖ କରୁଛନ୍ତି। ତା ଭିତରେ ଜଣେ ବ୍ରାହ୍ମଣ ଥାଏ, ସେ ବ୍ରାହ୍ମଣ ସଂକଳ୍ପ କରି କହୁଛି ଯେ ଏ ବଳଦଟି କେମିତି ଉଦ୍ଧାର ପାଉ, କେତେ କଷ୍ଟ ପାଇଲାଣି, ଯାହାର ଯାହା ପୁଣ୍ୟ ଅଛି, ପୁଣ୍ୟବାନ ଲୋକମାନେ ସବୁ ସଂକଳ୍ପ କରି କହୁଛନ୍ତି ଏ ବଳଦଟି ଉଦ୍ଧାର ପାଇଯାଆନ୍ତି, କେତେ ଖଟିଲାଣି। କିନ୍ତୁ ସମସ୍ତେ ଯେତେବେଳେ ସଂକଳ୍ପ କରି ତାଙ୍କର ପୁଣ୍ୟକୁ ଦେଉଛନ୍ତି ବଳଦକୁ, ସେ ସମୟରେ ଗୋଟେ ବେଶ୍ୟା ସେଠି ଅଛି, ସେ ବେଶ୍ୟା ବି ସଂକଳ୍ପ କରି କହୁଛି ଏ ବଳଦଟି ଉଦ୍ଧାର ପାଇଯାଆନ୍ତା, କି ମୋର ଯାହା ପୁଣ୍ୟ ଅଛି ବରଂ ନଉ, ଏ ଗାଭୀଟି ଉଦ୍ଧାର ପାଉ, ଏ ବଳଦଟି ଉଦ୍ଧାର ପାଉ। ଏ ସୁଶର୍ମା ଯିଏକି ବଳଦ ହେଇଥିଲେ, ସେ ତ ମୃତ୍ୟୁବରଣ କଲେ, ମୃତ୍ୟୁବରଣ କରି ଯେତେବେଳେ ଯମରାଜଙ୍କ ଦରବାରକୁ ଗଲେ, ଯମରାଜ କହିଲେ ଆଉ ତୁମର ଜନ୍ମ ନାହିଁ, ତୁମେ ବର୍ତ୍ତମାନ ମୁକ୍ତ ହେଇଗଲ। ଇଏ ଯମରାଜକୁ ପଚାରୁଛନ୍ତି, ଆଜ୍ଞା ମୁଁ କେମିତି ମୁକ୍ତ ହେବି, ଏତେ ସମ୍ଭବ ନୁହେଁ, ମୁଁ ତ ଆପଣଙ୍କ କରୁଣାରୁ ମୋର ପୂର୍ବ ଜନ୍ମର କଥା ମୁଁ ଜାଣିପାରୁଛି, ମୁଁ ସୁଶର୍ମା ଥିଲି, ମୁଁ ତ ପରସ୍ତ୍ରୀ ସଙ୍ଗ କରିଛି, ମଧ୍ୟମାଂସ ଭକ୍ଷଣ କରିଛି, ବ୍ରାହ୍ମଣ କର୍ମ କରିନି, ତାର ପରେ ବଳଦ ହେଲି, ମୁଁ ତ ଗୋରୁ ଜନ୍ମରେ ଥିଲି, ମୋର ଉଦ୍ଧାର କେମିତି ହେଲା। ସେତେବେଳେ ସେ କହୁଛନ୍ତି, ତୁମେ ଗୋରୁ ଜନ୍ମରେ ଥିଲାବେଳେ ଯେତେବେଳେ ମୃତ୍ୟୁବରଣ କଲ, ତୁମର ମୃତ୍ୟୁବରଣ ଅବସ୍ଥାରେ ଗୋଟିଏ ବେଶ୍ୟା ତୁମ ପାଇଁ ସଂକଳ୍ପ କରିଛି, ତାର ପୁଣ୍ୟକୁ ଦାନ କରିଛି, ତାର ପୁଣ୍ୟ ବଳରେ ତୁମର ସମସ୍ତ ପାପରୁ ଉଦ୍ଧାର ହେଇଗଲା। ଇଏ ଆଶ୍ଚର୍ଯ୍ୟ ହେଉଛନ୍ତି, ଗୋଟିଏ ବେଶ୍ୟାର କି ପୁଣ୍ୟ ଅଛି ଯେ ତା ପୁଣ୍ୟ ବଳରେ ମୁଁ ଉଦ୍ଧାର ହେଇଯିବି। ତାପରେ ଯମରାଜ ତାଙ୍କୁ ପଠେଇଲେ, ତୁମେ ଯାଅ ବ୍ରାହ୍ମଣ କୂଳରେ ଜନ୍ମ ହୁଅ। ସୁଶର୍ମା ଯେ ବ୍ରାହ୍ମଣ ଥିଲେ, ବଳଦ ହେଇଥିଲେ, ପୁଣି ବ୍ରାହ୍ମଣ ହେଲେ, କିନ୍ତୁ ବ୍ରାହ୍ମଣ ହେଲା ପରେ ଯମରାଜଙ୍କର ଦୟାରୁ ତାଙ୍କର ପୂର୍ବ ଜନ୍ମର କଥା ମନେ ରହିଛି, ସେ ସବୁବେଳେ ଖୋଜୁଥିଲେ କିଏ ସେଇ ବେଶ୍ୟା, ସିଏ କ'ଣ ପୁଣ୍ୟ କରିଛି ଯାହା ପାଇଁ ମୁଁ ଆଜି ଉଦ୍ଧାର ପାଇଲି। ଏବଂ ଭଗବାନଙ୍କର ଏଭଳି ଘଟଣା, ଏଭଳି ଭଗବାନ ଲୀଳା କରୁଛନ୍ତି, ସିଏ ଯେଉଁଠି ଜନ୍ମ ହେଇଛନ୍ତି ସେଇ ରାଜ୍ୟରେ ବେଶ୍ୟା, ସେଇ ପାଖାପାଖି ସେ ବେଶ୍ୟା ରହୁଛି। ଯେତେବେଳେ ବଢ଼ିଛନ୍ତି ସୁଶର୍ମା, ଯେତେବେଳେ ବଢ଼ିଯାଇଛନ୍ତି, ବଢ଼ିଗଲା ପରେ ତାଙ୍କର ଜ୍ଞାନ ଆସିଛି, ସେ ଭେଟିଛନ୍ତି କାହାକୁ ନା ସେ ବେଶ୍ୟା। ଖବର ନେଇ 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 ସେ ବେଶ୍ୟା ନିକଟ ଯାଇ ପହଞ୍ଚନ୍ତି ଏବଂ ବେଶ୍ୟାକୁ ପଚାରୁଛନ୍ତି ଗୋଟିଏ ଦିନ, ଯେ ବେଶ୍ୟା, ମୁଁ ଯମରାଜଙ୍କ ନିକଟରୁ ଶୁଣିଥିଲି ଯେ ତୁମର ପୁଣ୍ୟ ବଳରେ ମୁଁ ଆଜି ଉଦ୍ଧାର ପାଇଛି, ତାହେଲେ ଆପଣ କୁହନ୍ତୁ ସେ ବେଶ୍ୟା, ତୁମର କ'ଣ ପୁଣ୍ୟ ଥିଲା ତୁମ ବଳରେ ମୁଁ ଆଜି ସୁଶର୍ମା ଥିଲି, ବଳଦ ହେଲି, ତାପରେ ଉଦ୍ଧାର ପାଇଲି। ବେଶ୍ୟା କହୁଛି ମୋର କିଛି ପୁଣ୍ୟ ନାହିଁ, ଆଉ ତୁମର କିଛି ପୁଣ୍ୟ ନାହିଁ, କ'ଣ ପୁଣ୍ୟ ଅଛି ନା, ମୋର ଗୋଟେ ଶୁଆ ଥିଲା, ସେ ଶୁଆର ପୁଣ୍ୟ ବଳରେ ମୁଁ ପୁଣ୍ୟ ପାଇଛି। ତାହେଲେ ଇ ସୁଶର୍ମା ଆଉ ବେଶ୍ୟା ଦୁଇ ଜଣ ଶୁଆକୁ ପଚାରୁଛନ୍ତି, ରେ ଶୁଆ, କାରଣ ବେଶ୍ୟା ଶୁଆଟି ରଖିଛି, ଶୁଆକୁ ପଚାରୁଛନ୍ତି, ଶୁଆ ତୁ କ'ଣ ପୁଣ୍ୟ କରିଛୁ, ତୋ ବଳରେ ମୁଁ ଯାହା କିଛି ପୁଣ୍ୟ ପାଇଲି, ମୋ ପୁଣ୍ୟ ବଳରେ ମୁଁ ଏ ବ୍ରାହ୍ମଣକୁ ଉଦ୍ଧାର କରିଛି, ସେ ବଳଦ ଜନ୍ମରେ ଥିଲା। ଶୁଆ କହୁଛି, ଦେଖ ମୁଁ ବି ବ୍ରାହ୍ମଣ ଥିଲି, କିନ୍ତୁ ମୁଁ ବ୍ରାହ୍ମଣ ଜନ୍ମରେ କ୍ରୋଧୀ ଥିଲି, ପର ଲୋକମାନଙ୍କୁ ବହୁତ ପୀଡ଼ନ ଦେଉଥିଲି, ମୋର ମୃତ୍ୟୁ ପରେ ଯମରାଜ ମୋତେ ଶୁଆ ଜନ୍ମ ଦେଲେ, କିନ୍ତୁ ଶୁଆ ଜନ୍ମ ଦେଲା ପରେ ମୋର ପିତା ଆଉ ମାତା ଦୁଇ ଜଣ ମୋତେ ଜନ୍ମ ଦେଲା ପରେ ଛାଡ଼ିକି ପଳାଇଗଲେ, ଅର୍ଥାତ୍ ମୃତ୍ୟୁବରଣ କଲେ। ମୁଁ ଗୋଟିଏ ତପ୍ତ ବାଲୁକା, ଗୋଟିଏ ନଦୀର ତପ୍ତ ବାଲୁକା ଉପରେ ପଡ଼ିଥିଲି, ଜଣେ ସାଧୁ ଯାଉଥିବା ସମୟରେ ମୋତେ ନେଇଗଲେ, ମୁଁ ଛୋଟ ଛୁଆ ହେଇଥିଲି, ଶୁଆ ଛୁଆ, ମୋତେ ନେଇ ତାଙ୍କ ଆଶ୍ରମରେ ରଖିଲି। ଆଉ ସେ ସାଧୁ କିଛି ପିଲାମାନଙ୍କୁ ରଖିଥିଲେ, ଗୁରୁକୁଳରେ ଯେମିତି ପିଲାମାନଙ୍କୁ ରଖନ୍ତି ରଖିଥିଲେ, ସିଏ କ'ଣ କରୁଥିଲେ ନା, ତାଙ୍କୁ ପ୍ରତିଦିନ ଭଗବତ ଗୀତାର ପ୍ରଥମ ଅଧ୍ୟାୟଟାକୁ ପାଠ କରୁଥିଲେ, ଆବୃତ୍ତି କରୁଥିଲେ। ଆଉ ମୁଁ ତ ଶୁଆ, ମୋର ତ ସ୍ୱଭାବ ହେଲା ଯିଏ ଯାହା ଆବୃତ୍ତି କରିବ ମୁଁ ଆବୃତ୍ତି କରିବି, ତେଣୁ ଋଷିମାନେ ଯେତେବେଳେ ପ୍ରଥମ ଅଧ୍ୟାୟଟାକୁ ଆବୃତ୍ତି କରୁଥିଲେ, ଋଷିର ସନ୍ତାନମାନେ, ତାଙ୍କର ଛାତ୍ରମାନେ, ମୁଁ ସେଇଟାକୁ ଆବୃତ୍ତି କରି କରି ମୋର ଅଭ୍ୟାସ ହେଇଯାଇଛି, ତେଣୁ ମୁଁ ସେଇଟାକୁ ଆସି ବେଶ୍ୟାକୁ ଶୁଣାଏ ଏବଂ ବେଶ୍ୟା ନିକଟରେ ଏ ପ୍ରଥମ ଅଧ୍ୟାୟଟାକୁ ଆବୃତ୍ତି କଲା ପରେ ବେଶ୍ୟା ଶ୍ରବଣ କରିଥିଲେ ଏବଂ ବେଶ୍ୟା କେବଳ ଏଇ ପ୍ରଥମ ଅଧ୍ୟାୟଟାକୁ ଶ୍ରବଣ କରି କରି ହିଁ ତାଙ୍କର ଏତେ ବିଶ୍ୱାସ ଆଉ ପୁଣ୍ୟ ଆସିଥିଲା। ଏଇଟା ହେଉଛି ସବୁଠୁ ତାଙ୍କର ବଡ଼ ପୁଣ୍ୟ ଥିଲା ଯେ ଭଗବତ ଗୀତାର ପ୍ରଥମ ଅଧ୍ୟାୟଟାକୁ ଶୁଆ ମୁଖରୁ ଶୁଣିଥିଲେ। ଚିନ୍ତା କରନ୍ତୁ, ଆପଣ ଜୀବନରେ କେତେ ପୁଣ୍ୟ କରିଛନ୍ତି, କିନ୍ତୁ ଗୋଟିଏ ବେଶ୍ୟା ଜୀବନ ସାରା ଖରାପ କର୍ମ କରିଛି, ଗୋଟିଏ ସାଧୁ ମୁଖରୁ ସେ ଭଗବତ ଗୀତା ଶୁଣିନି, ଶୁଆ ମୁଖରୁ, କାରଣ ଶୁଆ ଅଭ୍ୟାସରେ ପ୍ରତିଦିନ ତାର ବୁଲେ ଭଗବତ ଗୀତାର ପ୍ରଥମ ଅଧ୍ୟାୟ, ଏଇଟାକୁ ଶୁଣି ଶୁଣି ଶୁଆ ଆବୃତ୍ତି କରିଛି, ବେଶ୍ୟା ଶୁଣିଛି ଏବଂ ବେଶ୍ୟା ଆଜି ଏତେ ପୁଣ୍ୟବାନ ହେଇଛି, ଏ ସୁଶର୍ମା ଯିଏ ବଳଦ ହେଇଥିଲେ, ଯିଏକି ମୂର୍ଚ୍ଛିତ ଅବସ୍ଥାରେ ପଡ଼ିଥିଲେ, ତାଙ୍କୁ ପୁଣ୍ୟଦାନ କଲେ ସେ ଉଦ୍ଧାର ପାଇଲେ। ତେଣୁ ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ହେ ପାର୍ବତୀ, ବିଷ୍ଣୁ ଲକ୍ଷ୍ମୀକି ଏ କଥା ହିଁ କହୁଛନ୍ତି, ପ୍ରଥମ ଅଧ୍ୟାୟ ଯିଏ ଶ୍ରବଣ କରିବ ବା ପାଠ କରିବ ତାର ଏତେ ଫଳ, ଦେଖନ୍ତୁ ପ୍ରଥମ ଅଧ୍ୟାୟ ପାଠ କରିକି ଶୁଆ ଆଜି ବୈକୁଣ୍ଠକୁ ଗଲା, ବେଶ୍ୟା ଆଜି ବୈକୁଣ୍ଠକୁ ଗଲା, ସୁଶର୍ମା ନାମକ ବ୍ରାହ୍ମଣ ଆଜି ବୈକୁଣ୍ଠକୁ ଗଲା, ତିନି ଜଣ ଭଗବତ ଗୀତାର ଗୋଟିଏ ପ୍ରଥମ ଅଧ୍ୟାୟକୁ ପାଠ କରେ। ତେଣୁ ଭଗବତ ଏ ପଦ୍ମପୁରାଣରେ ଶିବଜୀ ପାର୍ବତୀଙ୍କୁ କହୁଛନ୍ତି, ଅଠରଟି ଅଧ୍ୟାୟରେ ଏଭଳି ଅଠରଟି ମହାତ୍ମ୍ୟ ଅଛନ୍ତି। ତେଣୁ ଆଜି ତ ଆପଣମାନଙ୍କର କିଛି ପ୍ରୋଗ୍ରାମ୍ ଅଛି, ମୁଁ ଏଇଠି କଥାକୁ ବିଶ୍ରାମ ଦେଉଛି, କାଲି ଆମର ଠିକ୍ ସମୟରେ ଆରମ୍ଭ ହେବେ। କାଲି ଦ୍ୱିତୀୟ ତୃତୀୟ ଅଧ୍ୟାୟକୁ ସାରି ଚତୁର୍ଥ ଅଧ୍ୟାୟରୁ ଆମେ ଯେଉଁଠୁ ମୁଁ ଛାଡ଼ିଥିଲି ସେଇଠୁ ପୁଣି ଆରମ୍ଭ କରିବି, କାରଣ ଏକା ସାଙ୍ଗରେ ମୁଁ ମହାତ୍ମାକୁ ସାରି ଦେଇ ଯାଉଛି, କାରଣ ପୂର୍ବ ବର୍ଷ ଆମେ ଚାରିଟି ଅଧ୍ୟାୟ କହିଦେଇଛୁ, ତାର ମହାତ୍ମ୍ୟ କହିନୁ, ତେଣୁ ଆସନ୍ତାକାଲି ଆଉ ଦୁଇଟି ମହାତ୍ମ୍ୟ କହି ଚତୁର୍ଥ ଅଧ୍ୟାୟରୁ ଆମର କଥା ଆରମ୍ଭ ହେବ। ଅର୍ଜୁନ ଆଉ ଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁଠୁ କଥା ହିଁ ବିଶ୍ରାମ ଥିଲେ ସେଇଠୁ ହିଁ ଆରମ୍ଭ ହେବେ। ତେବେ ଆପଣମାନଙ୍କୁ ମୋର ଅନୁରୋଧ, ଆପଣମାନେ ସମସ୍ତେ ଭଗବତ ଗୀତା ହିଁ ପାଠ କରନ୍ତୁ, ଆପଣ ଶୁଣିବେ କେତେ କଲ୍ୟାଣ। ପ୍ରଥମ ଅଧ୍ୟାୟ ଯେଭଳି ଶ୍ରବଣ କଲା ମାନେ ଦେଖନ୍ତୁ କେତେ ପତିତ ଲୋକ ଉଦ୍ଧାର ପାଇଗଲେ, ସେଭଳି ମାନସିକ ଶାନ୍ତି, ମନର ସ୍ଥିରତା, ଆତ୍ମଶାନ୍ତି ପାଇଁ ଆପଣ ଗତକାଲି ଶୁଣିବେ ଦ୍ୱିତୀୟ ଅଧ୍ୟାୟରେ ଦ୍ୱିତୀୟ ଅଧ୍ୟାୟ ଯେଉଁମାନେ ପାଠ କରନ୍ତି ତାଙ୍କର ଫଳ କ'ଣ? ଯେଉଁ ଗୃହରେ ଯେଉଁ ସ୍ଥାନରେ ଭଗବତ ଗୀତା ପାଠ କରାଯାଏ ତାର ଫଳ କ'ଣ? ପଦ୍ମପୁରାଣରେ ଆପଣ କାଲି ଶୁଣିବେ, ଏବଂ ତାର ପରେ ଆମେ ଚତୁର୍ଥ ଅଧ୍ୟାୟରୁ କାଲିଠୁ ଆରମ୍ଭ କରିବା। ଏଠି ମୁଁ କଥାକୁ ବିଶ୍ରାମ ଦେଉଛି। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଭଗବତ ଗୀତା କି ଜୟ, ଜୟ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣ କି ଜୟ, ଜୟ ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ, ଜୟ ଶ୍ରୀଲ ଗୌରଗୋବିନ୍ଦ ସ୍ୱାମୀ ଶ୍ରୀଲ ଗୁରୁ ମହାରାଜ କି ଜୟ, ସମବେତ ଶ୍ରୋତା ଭକ୍ତବୃନ୍ଦ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ ହରି ହରି।
ଆପଣ ପ୍ରୋଗ୍ରାମ ତ କହିଦିଅନ୍ତୁ, କାଲି ବ୍ୟସ୍ତ କରିବା ଆରମ୍ଭ ହେବା।